ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଦେଶର ଆଘାର ପ୍ରଧାନମନ୍ତ୍ରୀ ଆର୍ ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗଲାକାଲି ପରଲୋକ ହୋଇଯାଇଛି। ତାଙ୍କର ବିୟୋଗଥି ସାରା ଦେଶେ ଶୋକ ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଶୋକବାର୍ତ୍ତାଥି କହିଛନ୍, ମନମୋହନ ସିଂ ଜଣେ ଅଲଗା ରକମର ରାଜନେତା ଥିଲେ ଆର୍ ଦେଶ ଲାଗି ତାଙ୍କର ସେବା, ନିର୍ମଳ ରାଜନୀତିକ ଜୀବନ, ବିନମ୍ରତା ଲାଗି ସେ ସବୁବେଳେ ସୋର ରହିବେ। ମନମୋହନ ସିଂଙ୍କର ବାଗି ଜଣେ ନେତାଙ୍କୁ ହରେଇକିରି ସାରା ଦେଶ ଆଜି ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଶ୍ରୀ ମୋଦି କହିଛନ୍, ବହୁତ ବଛର ଧରିକିରି ଦେଶର ଆର୍ଥିକ ନୀତିଥି ସେ ନିଜର ବର୍କସ ଛାପ ଛାଡ଼ିଥିଲେ। ମନମୋହନ ସିଂ ବିନମ୍ରତା ଆର୍ ସଚ୍ଚୋଟତାର ଉଦାହରଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବାର୍ତ୍ତାଥି କହିଛନ୍। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଉ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମନମୋହନ ସିଂଙ୍କର ବିୟୋଗଥି ଶୋକ ପ୍ରକାଶ କରିଛନ୍। ମନମୋହନ ସିଂଙ୍କର ଉଦାର ଅର୍ଥନୈତିକ ନୀତି ଲାଗି ଭାରତ ପୃଥିବୀର ଗୋଟିଏ ବର୍କସ ଅର୍ଥନୀତିର ଯାତ୍ରା ଆରମ୍ଭ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଦେଶର ଆଘର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ମୃତ୍ୟୁ ବେଲ୍କେ 92 ବରଷ ବୟସ ହେଉଥିଲା। ଗଲା ରାତିର 8 ବଜେ ଅଚାନକ ସେ ଅଚେତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଦିଲ୍ଲୀ ଏମ୍ସର ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ଚାଲିଥିଲା ବେଲ୍କେ ରାତି 9:51 ତାଙ୍କର ପରଲୋକ ହୋଇଥିଲା ବୋଲି ଦିଲ୍ଲୀ ଏମ୍ସ ତରଫ ସୂଚନା ଦିଆଯାଇଛି। ଆଜି ମନମୋହନ ସିଂଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାଥି ହେବା। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର୍କେ ଦିନର 11 ବଜେ କେନ୍ଦ୍ର କ୍ୟାବିନେଟ୍ର ଗୋଟିଏ ବୈଠକ ବସ୍ବା। ମନମୋହନ ସିଂ 2004-2014 ତକ୍ ଭାରତର ପ୍ରଧାନମନ୍ତ୍ରୀ ଥିଲେ। 33 ବର୍ଷ ତକ୍ ସେ ରାଜ୍ୟସଭାର ସଦସ୍ୟ ଥିଲେ। 1991 ଜୁନ୍ ମାସେ ସେ ସେତେବେଳେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସରକାରଥି ଅର୍ଥନୀତି ଦାୟିତ୍ୱ ତୁଲେଇଥିଲେ। ଦେଶର ଜଟିଲ ଆର୍ଥିକ ସଙ୍କଟ ବେଲ୍କେ ସେ କେତେନି କେତେ ଅର୍ଥନୈତିକ ସଂସ୍କାର ଆଣିଥିଲେ। ଅଦିନିଆ ବର୍ଷାଥି ଫସଲ ନୁକସାନ ଲାଗି ଚାଷୀମାନଙ୍କୁ ଫସଲ ବୀମା ବାବଦେ ବୀମା କମ୍ପାନୀମାନଙ୍କୁ ସହଯୋଗ କରବାର୍କେ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଚାଷୀମାନଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ବିଲ୍ ମନ୍ତ୍ରୀ ଶ୍ରୀ ପୂଜାରୀ ଚେତେଇ ଦେଇଛନ୍। ଗଲା 24 ତାରିଖ ତକ 20,000 ଅଧିକା ଚାଷୀ ବୀମା ଲାଗି ଆବେଦନ କରିସାରିଲେନ। ସେମାନଙ୍କୁ ବୀମା ପ୍ରଦାନ କରବା ଲାଗି କମ୍ପାନୀମାନେ ଆଇନ ଅନୁସାରେ କାମ କରବାର ଦରକାର। ଇ ବାବଦେ ବୀମା କମ୍ପାନୀମାନଙ୍କ ସହିତ କୃଷି ବିଭାଗର 2 ବୈଠକ ହୋଇସାରିଲାନ। ଆଇବା 28 ତାରିଖଥି ରାଜସ୍ୱ, କୃଷି ଆଉ ସମବାୟ ସହିତ ଅଲଗା ବିଭାଗ ବୈଠକ ହେବା ଆଉ କ୍ଷୟକ୍ଷତି ରିପୋର୍ଟ ଆସବାର ଉତ୍ରୁ ସ୍ଥିତି ବାବଦେ ଅବଗତ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଆଇବା 5 ବର୍ଷ ଭିତରେ ରାଜ୍ୟର ବିକାଶକେ ତୁର୍ତ୍ତି କରବାର୍ ଲାଗି ରାଜ୍ୟ ସରକାର ଫି ଜିଲ୍ଲାଥି ପ୍ରଭାରୀ ମନ୍ତ୍ରୀ ନିଯୁକ୍ତ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 15 ମନ୍ତ୍ରୀଙ୍କୁ 30 ଜିଲ୍ଲା ଦାୟିତ୍ୱ ଦେଇଛନ୍। ଏହି ପ୍ରଭାରୀ ମନ୍ତ୍ରୀମାନେ ନେଇଥିବା ଜିଲ୍ଲାକେ ଫି ମାସେ ଗସ୍ତ କରିକି ଜିଲ୍ଲା ପ୍ରଶାସନ ସହିତ ଚାଲୁଥିବା ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରିବେ। ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସୁନ୍ଦରଗଡ଼ ଆର୍ ଦେବଗଡ଼, ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ସୋନପୁର ଆର୍ ବଲାଙ୍ଗୀର, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅନୁଗୁଳ ଆର୍ ସମ୍ବଲପୁର, ଡକ୍ଟର ମୁକେଶ ମହାଲିଙ୍କୁ ଝାରସୁଗୁଡ଼ା ଆର୍ ବରଗଡ଼, ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କନ୍ଧମାଲ ଆର୍ ବୌଦ୍ଧ ଆଉ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ କଳାହାଣ୍ଡି ଆର୍ ନୂଆପଡ଼ା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ତରଫ ବନ୍ୟଜନ୍ତୁ ସୁରକ୍ଷା ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିଲାଗି ଇ ବଛର 500 ନୁକଡ଼ ନାଟକର ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିର ଜରିଏ ଲୋକଙ୍କର ଭିତରେ ବିଦ୍ୟୁତ୍ ତାର୍ଥି ବନ୍ୟଜନ୍ତୁମାନଙ୍କର ଅବୈଧ ଶିକାର ରୋକବାର ଆର ଜନସଚେତନତା ସୃଷ୍ଟି କରାଯାଉଛି। ସମ୍ବଲପୁର ଲୋକ ମହୋତ୍ସବ ଲାଗି ଗଲାକାଲି ଅଇଁଠାପାଲିଠାରେ ଥିବା ପିଏଚ୍ଡି ପଡ଼ିଆଠାରେ ଭୂମିପୂଜନ ସଙ୍ଗେ ମଚାନ ତିଆରି କାମ ମୂଲ ହୋଇଛି। ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦଭୂଷଣ କୁନୁଆ ଭାବେ ଯୋଗ ଦେଇକରି ଭୂମିପୂଜା କରିଥିଲେ। ଦେବଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷନ ଚଳିତ ବଛର ଲାଗି କୃଷକ ପଞ୍ଜିକରଣ ଆର୍ ଡିଜିଟାଲ୍ ଫସଲ ସର୍ଭେ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଶିବିରଥି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲା କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମକେ ଲାଗିକରି ଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହୋଇଛି। ରାଜ୍ୟ ବର୍ଷାର ପରିମାଣ କମିଛି। ହେଲେ ଆଇବାକାଲ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟେ 2 ଜାଗାନ ଟିକେ ରଚେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଇତାର ସହିତ ରାଜ୍ୟର ଉପକୂଳ ସହିତ ଆଭ୍ୟନ୍ତରୀଣ ଇଲାକାନ କୋହଲା ପାଗ ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର କହିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:00 ଜୁହାର।